చెప్పండి నాకు. అయితే
ମୁଁ 50 ନମ୍ବର ୱାର୍ଡରୁ କହୁଛି, ଆମ ୱାର୍ଡରେ ପାଣିର ସମସ୍ୟା ବହୁତ ରହୁଛି, ପାଣି ସମସ୍ୟା ରହୁଛି, ଲୋକମାନେ ଅଳ୍ପ ସମୟ ପାଇଁ ପାଣି ପାଉଛନ୍ତି, ପ୍ରାୟ ସମସ୍ତଙ୍କୁ ପାଣି ଠିକ ଭାବେ ପାଇପାରୁନାହାନ୍ତି, ଆଉ ଅଲଗା ସମସ୍ୟା ବି ବହୁତ ରହୁଛି. ଆମ ବସ୍ତି ହେଉଛି ଜଗନ୍ନାଥ ବସ୍ତି, ଏହି ପାଣି ସମସ୍ୟା ପାଇଁ କିଛି ନା କିଛି ଗୋଟେ ପଦକ୍ଷେପ ନିଅନ୍ତୁ ବୋଲି ଆମେ ଚାହୁଁଛୁ.